ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ। ଜଗତଜନନୀ ମା ଦୁର୍ଗାଙ୍କର ଆଗମନ ଥି ଗାଁ ନୁ ସହର ଉଚ୍ଛମୁଖର ହେଇଛେ। ଦୁର୍ଗତିନାଶିନୀଙ୍କର ଆବାହନ ଥି ରାଜ୍ୟର ପୂଜା ମଣ୍ଡପମାନଙ୍କେ ଆଇଜ ଦଶମୀ ପୂଜା ରୀତିନୀତି ସହିତ କରାଯାଉଛେ। ଗଲାକାଲି ଶକ୍ତିପୀଠମାନଙ୍କେ ଦଶମୀ ପୂଜା ହୋଇଥିଲା। ସମ୍ବଲପୁରନ ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କର ରଣଜିତା ଉତ୍ସବ ହୋଇଯାଇଛେ। ବିଜୟାଦଶମୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇଛନ୍। ରାଷ୍ଟ୍ରପତି କହିଛନ୍, ବିଜୟାଦଶମୀ ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ଆଉ ଲୋକକୁ ସତ୍ୟ ଆଉ ନ୍ୟାୟ ମାର୍ଗଥି ଚାଲବାର୍କେ ତହକାସି। ବିଜୟାଦଶମୀ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଭିଲ୍ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ପୁରୀ ଶ୍ରୀମନ୍ଦିରନ ଆଜି ଦଶହରା ବିଜୟାଦଶମୀ ପୂଜା ହେଉଛେ। ଶ୍ରୀଜୀଉମାନେ ସୁନାବେଶ ରାଜରାଜେଶ୍ୱର ବେଶଥି ସଜେଇ ହୋଇକରି ଭକ୍ତମାନଙ୍କୁ ଦର୍ଶନ ଦେବେ। ଅବକାଶ ନୀତି ଉତରୁ ମହାପୁରୁମାନଙ୍କୁ ଚନ୍ଦନ ଆର୍ ନୂଆ କପଡ଼ା ଲାଗି ସାଙ୍ଗେ ସୁନା ଅଳଙ୍କାରଥି ସଜାଯିବା। ସାରା ଦେଶେ ଜାତିର ପିତା ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କର ଆଜି 156 ଜୟନ୍ତୀ ପାଳନ କରାଯାଉଛେ। ଗାନ୍ଧିଜୀ ତାଙ୍କର ବିଚାର ଆଦର୍ଶ ମାନବିକ ମୂଲ୍ୟବୋଧ ସତ୍ୟର ବାଣୀ ରାଜନୀତି ପରିବାର ଆଉ ସମାଜ ମଙ୍ଗଲ ଆଉ ଅବହେଳିତମାନଙ୍କର ଲାଗି କରାଯାଇଥିବା କାମ ଲାଗି ସବୁବେଳେ ନମସ୍ୟ ହୋଇକରି ରହିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ଅବସରରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ତାଙ୍କର ଶାନ୍ତି ସହନଶୀଳତା ସତ୍ୟର ବାର୍ତ୍ତା ମନୁଷ୍ୟ ସମାଜ ଲାଗି ପ୍ରେରଣା ଆଏ ବୋଲି କହିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଗାନ୍ଧି ଜୟନ୍ତୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି ଗାନ୍ଧିଜୀଙ୍କର ଆଦର୍ଶଥି ଅନୁପ୍ରାଣିତ ହୋଇକରି ବିକଶିତ ଓଡ଼ିଶା ଆଉ ବିକଶିତ ଭାରତର ନିର୍ମାଣଥି ସମର୍ପିତ ହେବାର୍କେ ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ମହାତ୍ମା ଗାନ୍ଧୀଙ୍କର ସ୍ୱଦେଶୀ ଆଉ ସ୍ୱଚ୍ଛତା ବିଚାର ଆଇଜଭିଲ୍ ସମାଜ ଲାଗି ଗୁରୁତ୍ୱପୂର୍ଣ୍ଣ। ତାଙ୍କର ନୀତି ଆଉ ଆଦର୍ଶ ବାଟେ ଚାଲିକରି ଆତ୍ମନିର୍ଭର ଆଉ ସ୍ୱଚ୍ଛ ଭାରତ ଗଠନ ଦିଗେ ସଭେ କାମ କରବାର୍କେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ଆଜି ଭୁବନେଶ୍ୱରନ ମହାତ୍ମା ଗାନ୍ଧୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ପାଳନ କରାଯାଉଛି। ବିଧାନସଭା ପରିସରନ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖେ ଆଜି ସକାଳ ବେଳା 8:40 ଗୋଟିଏ ପ୍ରାର୍ଥନା ସଭା ଅନୁଷ୍ଠିତ ହେବା। ସେନ୍ତା ଆଜି ଦେଶର 2 ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ଭିଲ୍ ଜନ୍ମଦିନ ଆଏ। ଶାସ୍ତ୍ରୀଜୀଙ୍କର ଜୀବନ ଭିଲ୍ ଆମକୁ ସାଧୁ ଆଉ ନୀତିବାନ ରହିବାର ଦିଗେ ପ୍ରେରଣା ଦେସି। ଏ ଅବସରରେ ତାଙ୍କର ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ରାଜ୍ୟ ଅବକାରୀ ବିଭାଗ ତରଫୁ ଆଜି 2 ଖେପ୍ ନିଶା ନିବାରଣ ଅଭିଯାନ ଆମ ସଂକଳ୍ପ ନିଶା ନୁହେଁ ଜୀବନ ଆଉ ନିଶାମୁକ୍ତ ଭୁବନେଶ୍ୱର ଆଇଷ୍ଠାନ ମୂଲ ହେଉଛେ। ଲୋକର ଧନଜୀବନ ସୁରକ୍ଷାକେ ନଜରଥି ରଖିକରି ଇ ଅଭିଯାନ ମୂଲ କରାଯାଇଛେ। ନିଶା କାରବାରକେ ଆୟତ କରବାର୍ ଲାଗି ଜୋରଦାର ଚଢ଼ଉ ଭିଲ୍ ଚାଲିଛେ। ସେବା ଆଉ ସୁଶାସନ ମନ୍ତ୍ରଥି ପ୍ରେରିତ ହୋଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସରକାର ଦେଶେ ପରିବର୍ତ୍ତନ ଆଣବାର୍ ଲାଗି ଅହରହ ଚେଷ୍ଟା ଜାରି ରଖିଛନ୍। ଗଲା 11 ଭିତରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଥି ଦେଶର ଉତ୍ତର ପୂର୍ବାଞ୍ଚଳର ବହୁତଟି ବିକାଶ ହୋଇଛେ। ଭାରତନୁ ଅଲଗା ହୋଇକରି ରହିଯାଇଥିବା ଉତ୍ତର ପୂର୍ବାଞ୍ଚଳ ଏହାଦେ ଶାନ୍ତି ପ୍ରଗତି ଆଉ ସମ୍ଭାବନାର ଆଲୋକବର୍ତ୍ତିକା ସାଜିଛେ। ନୂଆଦିଲ୍ଲୀଠାରେ ଗଲା 23 ଦିନ ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀଥି ଉଦ୍ବୋଧନ ଦେଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିକଶିତ ଭାରତ ଲକ୍ଷ୍ୟ ହାସଲ କରବାର୍ଥି ପୂର୍ବାଞ୍ଚଳର ଭୂମିକା ଅବ୍ଦେ କହିଥିଲେ। 2014-15 ନୁ 2024-25 ସମୟଥି ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ବଜେଟ୍ 2333 କୋଟିନୁ ବଢ଼ିକରି 5900 କୋଟି ତ କରାଯାଇଛେ। ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫୁ ଆଜି ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାଥି ଛୁଆମାନଙ୍କୁ ଶୀତବସ୍ତ୍ର ବଣ୍ଟାଯିବା। ଅଙ୍ଗନବାଡ଼ି କେନ୍ଦ୍ରରେ ପଞ୍ଜୀକୃତ ହୋଇଥିବା 3-6 ବୟସର ଛୁଆମାନଙ୍କୁ ଇ ଯୋଜନାଥି ଫି ବଛର ଗୋଟିଏ ଲେଖାଏଁ ସ୍ୱିଟର ଦିଆଯିବା। ଯୋଜନା ଅଧୀନଥି ରାଜ୍ୟର 14 ଅଧିକା ଛୁଆ ଲାଭ ପାଇବେ ବୋଲି ବିଭାଗ ତରଫୁ କୁହାଯାଇଛେ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ସ୍ୱାସ୍ଥ୍ୟକେନ୍ଦ୍ରର ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଜରିଏ ଗଲାକାଲି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହୋଇଯାଇଛି। କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଜୋଦିକ୍ରି ରକ୍ତଦାନ କରବାର୍କେ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଡାକ୍ତରଖାନା ବୁଲିକରି ଡାକ୍ତର ଆଉ ରୋଗୀମାନଙ୍କୁ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ସୁବର୍ଣ୍ଣପୁରଠାରେ ଗଲାକାଲି ବାଡ଼ି ନୃତ୍ୟ କଳା ସମାରୋହ ହୋଇଯାଇଛେ। ଜିଲ୍ଲା ଦେବତ୍ୱର ବିଭାଗ ଆଉ ଚଣ୍ଡୀଯଜ୍ଞ କମିଟି ତରଫୁ ହୋଇଥିବା ସମାରୋହଟି ଜିଲ୍ଲା ଆଉ ଜିଲ୍ଲା ବାହାରର ଲୋକକଳା ଦଳମାନେ ଭାଗ ନେଇକରି କଳାକୌଶଳ ପ୍ରଦର୍ଶନ କରିଥିଲେ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରନ ଗଲାକାଲି ହୋଇଥିବା ଘୂର୍ଣ୍ଣିବଲୟ ଆଇଜ ଅବପାତ ରୂପ ନେଇଛେ। ଏତର ପ୍ରଭାବଥି ଆଇବା ଶନିବାର ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛେ। ଆଇବା 24 ଭିତରେ କଳାହାଣ୍ଡି ବଲାଙ୍ଗୀର ବରଗଡ଼ ସୁବର୍ଣ୍ଣପୁର ଆଉ ବୌଦ୍ଧ ସହିତ ରାଜ୍ୟର 25 ଜିଲ୍ଲାନ ଘଡ଼ଘଡ଼ି ମାରିକରି ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛେ। ସେଆଡ଼େ ହୀରାକୁଦ ଜଳଭଣ୍ଡାରନୁ 7 ଗେଟ୍ ଦେଇକରି ଜଳଭଣ୍ଡାରନୁ ପାଣି ଛଡ଼ାଯାଉଛେ। ସକାଳର 6 ତକ ଜଳଭଣ୍ଡାର ଜଳସ୍ତର 6.2875 ଫୁଟ ରହିଛେ। ଏଥିରେ ଆଞ୍ଚଳିକ ଖବର ନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।